ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ଦୁହି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆର୍ ପ୍ରଭାତୀ ପରିଡ଼ା ଗଲାକାଲି ନୂଆଦିଲ୍ଲୀନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିକରି ଆଲୋଚନା କରିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଷ୍ଟ୍ରପତି ଆର୍ ଉପରାଷ୍ଟ୍ରପତିଙ୍କୁ ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ଦେଖ୍ବାର୍କେ ଆଇବାର୍ ଲାଗି ଅନୁରୋଧ କରିଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ରାଜ୍ୟ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହକେ ଆସିଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜନାବାର ସାଙ୍ଗେ ଆଇବା ଦିନେ ଓଡ଼ିଶା ଗସ୍ତ କରବାର୍କେ ନିୟୁତା ଦେଇଛନ୍। ମୁଖ୍ୟମନ୍ତ୍ରୀ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ଆର୍ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଉ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିକରି ଆଇବା 2036 ତକ ବିକଶିତ ଓଡ଼ିଶା ଗଢ଼ବାର ରୋଡ଼ମ୍ୟାପ୍ ଉପରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ରଥଯାତ୍ରା ଲାଗି ଓଡ଼ିଶା ଆସବାର୍କେ ବିଲ୍ ନିୟୁତା ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 111 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଶୁଣାଯାଇପାର୍ବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ରାଇଜେ ଆଇବା ଜୁଲାଇ 1 ତାରିଖନୁ ଫେର୍ ଘାଏ ଜନ ଅଭିଯୋଗ ଶୁଣାଣି ମୂଲ ହେବା। ହପ୍ତାର ଫି ସୋମବାର ରାଜ୍ୟ ସରକାରଙ୍କର ସବୁ ବିଭାଗ ଆର୍ ବିଭାଗୀୟ ମୁଖ୍ୟମାନଙ୍କର କାର୍ଯ୍ୟାଳୟ ଥି ଜନ ଅଭିଯୋଗ ଶୁଣାଣି କରାଯିବା। ଜିଲ୍ଲାମାନଙ୍କୁ ଜିଲ୍ଲାପାଳ ଆର୍ ଏସ୍ପିମାନେ ଫି ସୋମବାର ଜନ ଅଭିଯୋଗ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନିର୍ଦ୍ଦେଶ ଥି ଇବାବ୍ଦେ ସାଧାରଣ ପ୍ରଶାସନ ଆର୍ ଅଭିଯୋଗ ବିଭାଗ ତରଫୁ ରାଜ୍ୟର ସବୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କୁ ଚିଠି ଲେଖାଯାଇଛି। ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଜନଶୁଣାଣି ପୋର୍ଟାଲ୍ ଥି ରେକର୍ଡ କରବାର୍କେ ଚିଠି ଥି କୁହାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମ୍ବଲପୁର ରେଲ ଡିଭିଜନର ଥେରୁବାଲି ଟିଟିଲାଗଡ଼ ସମ୍ବଲପୁର ଆର୍ ସମ୍ବଲପୁର ଝାରସୁଗୁଡ଼ା ରୋଡ୍ ସମ୍ବଲପୁର ସିଟି ଜରପଡ଼ା ରେଲ ସେକ୍ସନର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ଶ୍ରୀ ଫୁଙ୍କୱାଲ ତାଙ୍କର ଦୁଇଦିନିଆ ଗସ୍ତ ଅବସରରେ ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରପାଲି, ସମ୍ବଲପୁର, ଝାରସୁଗୁଡ଼ା ରୋଡ୍, ରେଙ୍ଗାଲି, ସର୍ଲା ଆର୍ ଜରପଡ଼ା ଷ୍ଟେସନ ବୁଲି ଦେଖିଥିଲେ। ସର୍ଲାନ ଆର୍ଏଏଚ୍ ସାଙ୍ଗେ ସାମାନ ନେବାର ଆନବାର ବ୍ୟବସ୍ଥାର ତଦାରଖ କରିଥିଲେ। ସେ ବୃନ୍ଦାମାଲ ଆର୍ ଆମଦୋଲା ଷ୍ଟେସନ୍ନ ବେଦାନ୍ତ କମ୍ପାନୀ ଆର୍ ଲପଙ୍ଗା ଷ୍ଟେସନ୍ନ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଆର୍ ଆଦିତ୍ୟ ଆଲୁମିନିୟମ କମ୍ପାନୀର ରେଲ ସାଇଡିଂ ଥି ଟ୍ରାଫିକ୍ ସୁବିଧା କାମର ଭିଲ୍ ତଦାରଖ କରିଥିଲେ। ପୁରୀ ଶ୍ରୀମନ୍ଦିରନ ଅଣସର ଘରେ ଶ୍ରୀଜୀଉମାନଙ୍କଠାରେ ଗଲାକାଲ ସଞ୍ଜ ବେଲେ ଫୁଲୁରୀ ତେଲ ଲାଗି କରାଯାଇଛି। ବଡ଼ ଓଡ଼ିଆ ମଠ ତରଫୁ ଯୋଗାଇ ଦିଆଯାଇଥିବାର ଫୁଲୁରୀ ତେଲ ଲାଗି ହେଲା ଉତ୍ରୁ ଶ୍ରୀଜୀଉମାନଙ୍କର ଜର୍ ଛାଡ଼ସି ବୋଲି ବିଶ୍ୱାସ ରହିଛି। ଇ ଫୁଲୁରୀ ତେଲ ତିଆରବାର୍କେ ବଛରେ ଲାଗିଥିସି। ଭବାନୀପାଟଣାନ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହନ କଲାହାଣ୍ଡି ଜିଲ୍ଲା ପରିଷଦର ସମୀକ୍ଷା ବୈଠକ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ଆଇବା ଜୁଲାଇ 1-7 ତାରିଖ ତକ ଜିଲ୍ଲାନ ମିଶନ ଶକ୍ତି ମା'ମାନଙ୍କର ଏକ ପେଡ଼ ମା' କେ ନାମ କାର୍ଯ୍ୟକ୍ରମ ବାବଦେ ଆଲୋଚନା ହୋଇଥିଲା। ସେଥି ଜିଲ୍ଲାର 13 ଯାକ ବ୍ଲକ ଆର୍ ଭବାନୀପାଟଣା ମ୍ୟୁନିସିପାଲିଟି ଇଲାକାନ 20,541 ସ୍ୱୟଂ ସହାୟକ ଗୋଷ୍ଠୀର 219,217 ଜନ ମା'ମାନେ 853,013 ଚାରା ଲଗାବାର୍କେ ଲକ୍ଷ୍ୟ ଧାରିଜ କରାଯାଇଛେ। ଇତାର ସାଙ୍ଗେ ଭିନ୍ ଭିନ୍ ଯୋଜନାଥି ମିଳିଥିବାର ଆର୍ଥିକ ଅନୁଦାନ ଆର୍ ବିନିଯୋଗ ଉପରେ ଆଲୋଚନା ହୋଇଥିଲା। ସମ୍ବଲପୁରର କଲମ ପରିବାର ଆର୍ ଚିପ୍ଲିମାର ଘଣ୍ଟି ସାହିତ୍ୟ ଅନୁଷ୍ଠାନର ମିଳିତ ଆୟୋଜନଟି ଆଇବାକେଲ ଆର୍ ପରଦିନ ଦୁଇ ଦିନ ଧରିକରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଉପଯୋଗିତା କେନ୍ଦ୍ରନ ସମ୍ବଲପୁରୀ ବହିହାଟ ଆୟୋଜିତ ହେବା। ବହିହାଟ ଥି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ପ୍ରକାଶନୀ ସଂସ୍ଥା ସାଙ୍ଗେ ସମ୍ବଲପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ଭାଗ ନେବେ। ଇତାର ସାଙ୍ଗେ ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା ଚକ୍ର ଆୟୋଜିତ ହେବା। ବିଶିଷ୍ଟ ସାହିତ୍ୟିକ ଜୟଦେବ ଡନସନାଙ୍କୁ ଏ ବଛର କଲମଶ୍ରୀ ସମ୍ମାନଥି ସମ୍ମାନିତ କରାଯିବା ବୋଲି ଆୟୋଜକ ଅନୁଷ୍ଠାନ ତରଫୁ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସୂଚନା ଦିଆଯାଇଛି। ସମ୍ବଲପୁର ସହରର ଜଣ୍ଡିସ ଆକ୍ରାନ୍ତଙ୍କର ସଂଖ୍ୟା 103 ପହଞ୍ଚିଥିବାର ବେଳେ ସ୍ଥିତି ଆୟତ୍ତେ ରହିଛି ବୋଲି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍। ସିଆଡ଼େ ଆଶା ଆଉ ଅଙ୍ଗନବାଡ଼ି କର୍ମୀମାନେ ସହରର ଭିନ୍ ଭିନ୍ ପଡ଼ାକେ ଯାଇକରି ଲୋକମାନଙ୍କୁ ସଚେତନ କରୁଛନ୍। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ବନିଥିବାର ଘୂର୍ଣ୍ଣିବଲୟର ବେଲେ ଆଇବା 5 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲା ସହିତ ରାଜ୍ୟର 16 ଜିଲ୍ଲାନ ଜବର ବର୍ଷା ହୋଇପାରେ। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଥି। ଜୁହାର।